आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही। जोहार, पहला मुखिया खबर। मुख्यमंत्री मोहन चरण माझी संभाव्य बात्यार मुकाबला बाबदे कले समीक्षा। प्रभावित हेबार के थिबा जिला प्रशासन के प्रस्तुत रहबार के दिले निर्देश। 65वां पुलिस शहीद स्मृति दिवस पालन अवसर शहीद मान को श्रद्धांजलि दिले प्रधानमंत्री आउ स्वराष्ट्र मंत्री। कर्मचारी भविष्य निधि पांठि संग्रहति गला अगस्त मास तक सामिल हेले 18,53,000 सदस्य और कार्तिक मास पहला सोमवार अवसर राज्य शैवपीठ मान के श्रद्धालु मान कर भीड़। एथरा पूरा खबर। मुख्यमंत्री मोहन चरण माझी भुवनेश्वर लोकसभा भवन संभाव्य बात्यार मुकाबिलार समीक्षा करिछन। बात्या मुकाबिलार लगी सब विभाग सहित प्रभावित हेबार के थिबा जिला प्रशासन पूरा प्रस्तुत रहबार के मुख्यमंत्री निर्देश देइछन। प्रभावित जिला मानकर तलिया आर बन्या प्रवण जगह मानकनु आर कच्चा घर मान कन्नु लोक मानकु स्थानांतर करबार के भेल मुख्यमंत्री निर्देश देइछन। संभाव्य बात्या उतारु रास्ताघाट सफा करबार बिजली आर जल जोगाण त्वरान्वित करबार लगी आगुआ पदक्षेप नबार लगी मुख्यमंत्री परामर्श देइछन। डाक्तरखाना मानके लगातार बिजली संजोग उपरे मुख्यमंत्री जोर देइथिले। बात्या समयाति जनता कलाबजारी नाइ होए सेथिलागि पूरा नजर रखबार के निर्देश दिया जाइछ बोली मुख्यमंत्री कहिछन। बैठक ती राजस्व मंत्री सुरेश पुजारी मुख्य शासन सचिव मनोज आहुजा स्वतंत्र रिलीफ कमिश्नर कृषि विभाग आर शक्ति विभाग सचिव आउ सबु जिल्लार जिल्लापाल माने आभासी जरिए जोग देथिले। पूर्व केन्द्रीय बंगोपसागर आर इतार आखपाखर उत्तर आंडामान समुद्र उपकूलन गोटे लघुचाप क्षेत्र सृष्टि होइछे बोली भारतीय पाणीपाग विभाग कहिछे। इटा आस्ते आस्ते पश्चिम उत्तर पश्चिम दिक्के जाइकरि आबेकाल सखाल तक अवपात हेबा बुधवार तक इटा सामुद्रिक झड़ हेबा। पाणीपाग विभाग कहिछे जे इटा आस्ते आस्ते उत्तर पश्चिम दिक्के गति करिकरि गुरुवार सखाल तक ओडिशा और पश्चिम इलाका छुई पारे। समुद्र अशांत रहुथबानु मत्स्यजीवी मानकु समुद्र भीतर के नाइ जेबार लागि परामर्श दिया जाइछे। समुद्र भीतर के जाइथवा मत्स्यजीवी मानकु जल्दी फेरि आसबार के कुआ जाइछे। विभागर महानिर्देशक डॉक्टर मृत्युंजय महापात्र कहिछन जे सामुद्रिक झड़ उपकूल छुईबार बेले पवन र बेग 100-120 किलोमीटर तक हेइ पारे। देश लगी जीवन देथवा वीर पुलिस मानकु सुरता करी करी आज पुलिस शहीद स्मृति दिवस पालन करा जाइछे। मातृभूमि सेवा लगी जीवन देथवा पुलिस कर्मचारी मानकर स्मृति उद्देश्य फी बछर अक्टोबर 21 तारीख दिन पुलिस शहीद स्मृति दिवस भावे पालन करा जाउछे। ई अवसर भिन्न भिन्न जगान स्वतंत्र कार्यक्रम मान आयोजन करा जाइछे। 65वां पुलिस शहीद स्मृति दिवस अवसर आज प्रधानमंत्री नरेन्द्र मोदी देशर शहीद पुलिस कर्मचारी मानकु सेमानकर बलिदान लागि श्रद्धांजलि देइछन्। ई अवसर रे स्वराष्ट्र मंत्री अमित शाह सर्वोच्च बलिदान देइथवा शहीद पुलिस अधिकारी मानकर स्मृति उद्देश्य श्रद्धांजलि देइछन। नुआदिल्लीर जातीय पुलिस स्मारकी न श्री शाह पुष्पमाल्य देइगरि गुटे कार्यक्रम थी जोग देइथिले। से कहिछन जे 36,468 जन पुलिस कर्मचारी देश लागि सर्वोच्च बलिदान देइछन। गला बछर 216 जन पुलिस कर्मचारी शहीद होइछन। सेमानकर उद्यम लागि नक्सल प्रभावित इलाका मानके हिंसा बहुते कमिछे। पुलिस शहीद स्मृति दिवस आज राज्यर भिन्न भिन्न इलाका न पालन कराउछे। कटकर राज्य पुलिस मुख्यालय न होइथवा समारोहती पुलिस महानिर्देशक जोगेश बहादुर खुरानिया जोग देकर एवं 2026 मार्च मास तक माओवादी मूलोत्पाटन लक्ष्य के हासिल करबार लगी पुलिस कर्मचारी मानक आह्वान देते। हिंसार मार्ग छाड़कर समाज मुख्य स्रोत सामिल होबार के श्री खुरानिया माओवादी मानक परामर्श देछन।
तीन सैन्य आक्रमण रे लद्दाख अंचल रे 10 जन सीआरपीएफ जवान शहीद होइथिले और शहीद दिन को पूरा भारत वर्ष रे प्रति वर्ष पुलिस शहीद स्मृति दिवस अवसर रे पालन करा जाए आज सेति पाई हमें समस्ते एकत्रित होइछु। ये गोटे दिन जो समय रे हमें समस्ते अमर जवान मानो को अधिकारी मानो को जो माने तंकर सुप्रीम सैक्रिफाइस कर चंती से माने को मने पकाउछु। ये गोटे दिन हमर समस्त पाई बहुत महत्वपूर्ण दिन।
ई बछर काम करुवा दुई जन पुलिस कर्मचारी शहीद होइछन। श्री खोरानिया सेमानकर अमर आत्मार सद्गति कामना करबार सहित सेमानकर परिवार लोक भेटिछन। संबलपुर रिजर्व पुलिस पड़ियान होइथिबा समारोहती उत्तरांचल आईजी हिमांशु लाल जोग देकरी ई अवसर होइथिबा परेड थी अभिवादन ग्रहण करबार सहित शहीद पुलिस कर्मचारी मानकु श्रद्धांजलि जनइछन। ସମାରୋହଟି ଆୟୋଜିଙ୍କର ସହିତ ଏସ୍ପି ମୁକେଶ କୁମାର ଭାମୁ ଆର୍ ଅଲଗା ପୁଲିସ ଅଧିକାରୀମାନେ ପୁଲିସ ଶହୀଦ ବେଦିନ ପୁଷ୍ପମାଲ୍ୟ ଦେଇକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବଲାଙ୍ଗୀର ମନୋହରପୁର ରିଜର୍ଭ ପୁଲିସ ପଡ଼ିଆନ ଏସ୍ପି ରିଷିକେଶ ଖିଲାରୀ ଯୋଗ ଦେଇକରି ଶୃଙ୍ଖଳା ବଜାୟ କ୍ଷେତ୍ରଟି ପୁଲିସ କର୍ମଚାରୀମାନଙ୍କର କର୍ତ୍ତବ୍ୟ ଉପରେ କହିଥିଲେ। ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ସମାରୋହଟି ଜିଲ୍ଲାପାଳ ଅନ୍ୟା ଦାସ ଆର୍ ଏସ୍ପି ରାମପ୍ରସାଦ ସାହୁ ଯୋଗ ଦେଇଥିଲେ। କଳାହାଣ୍ଡି ଜିଲ୍ଲାସ୍ତରୀୟ ସମାରୋହଟି ଏସ୍ପି ଅଭିଳାଷ ଜୀ ଯୋଗ ଦେଇକରି ଶହୀଦମାନଙ୍କର ସ୍କୃତିଚାରଣ କରିଥିଲେ। ଝାରସୁଗୁଡ଼ା ଦ୍ୱିତୀୟ ସଶସ୍ତ ବାହିନୀ ପ୍ୟାରେଡ୍ ପଡ଼ିଆନ ଏସ୍ପି ସ୍ମିତ ପରମାର ଶହୀଦ ସ୍ମୃତି ସ୍ତମ୍ଭନ ପୁଷ୍ପମାଲ୍ୟ ଦେଇକରି ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦେବଗଡ଼ ଜିଲ୍ଲା ପୁଲିସ ତରଫ ଦେବଗଡ଼ ରିଜର୍ଭ ପୁଲିସ ପଡ଼ିଆନ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି। ଏସ୍ପି ଅନିଲ କୁମାର ମିଶ୍ର ପ୍ୟାରେଡ୍ ଅଭିବାଦନ ଗ୍ରହଣ କରିକରି ଶହୀଦ ପୁଲିସମାନଙ୍କର ସ୍ମୃତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଦେବଗଡ଼ ଜିଲ୍ଲାର ଦୁଇଜଣ ଶହୀଦ ପରିବାରକେ ସମ୍ମାନିତ କରାଯାଇଥିଲା। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନଟି ଗଲା ଅଗଷ୍ଟ ମାସେ 18,53,000 ସଦସ୍ୟ ସାମିଲ ହୋଇଛନ୍। ସେମାନଙ୍କର ଭିତରେ 18-25 ବର୍ଷର ବର୍ଗର 8,06,000 ସଦସ୍ୟ ରହିଛନ୍। 13,54,000 ସଦସ୍ୟ ଇପିଏଫ୍ଓ ଥି ଫିର୍ ପଞ୍ଜୀକୃତ ହୋଇଛନ୍। ବାର୍ଷିକ ଭିତ୍ତିଥି ଇପିଏଫ୍ଓ ଥି ପଞ୍ଜୀକୃତଙ୍କ ସଂଖ୍ୟା 9.07% ବଢ଼ିଥିବା ଇପିଏଫ୍ଓ ରିପୋର୍ଟଟି କୁହାଯାଇଛି। କାର୍ତ୍ତିକ ମାସ ପହିଲା ସୋମବାର ଅବସରରେ ଆଜି ଶୈବପୀଠମାନଙ୍କେ ଭୋର ଶ୍ରଦ୍ଧାଳୁମାନଙ୍କର ଭିଡ଼ ଦେଖିବାର ମିଳିଥିଲା। ଶୈବପୀଠମାନଙ୍କେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ହୋଇଥିଲା। ଭିଡ଼କେ ନଜରଥି ରଖିକରି ମନ୍ଦିର ଟ୍ରଷ୍ଟ ଆଉ ପୁଲିସ ତରଫ ଭକ୍ତମାନେ ଯେନ୍ତା ସୁରୁଖୁରୁତି ଦର୍ଶନ କରିପାରିବେ ସେଥିଲାଗି ବ୍ୟବସ୍ଥା କରାଯାଇଥିଲା। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ମିଳିତ ଜନଶୁଣାଣି ଶିବିର ହୋଇଯାଇଛି। ଜିଲ୍ଲାପାଳ ଏସ୍ପି ଶିବିରମାନଙ୍କେ ଉପସ୍ଥିତ ରହିକରି ଅଭିଯୋଗମାନଙ୍କର ସମାଧାନ କରିବାର ସହିତ ଦରକାରୀ ପଦକ୍ଷେପ ନେବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସମ୍ବଲପୁରର ନାକ୍ଟିଦଲ ବ୍ଲକ କାର୍ଯ୍ୟାଳୟନ ଆଜି ମିଳିତ ଯୁଗ୍ମ ଜନଶୁଣାଣି ହୋଇଥିଲା। ଜିଲ୍ଲାପାଳ ଆର୍ ଏସ୍ପି ଇତି ଯୋଗ ଦେଇକରି 217 ଅଭିଯୋଗର ଶୁଣାଣି କରିଥିଲେ। ସେଥିରେ ଭିତରୁ 193 ଅଭିଯୋଗ ବ୍ୟକ୍ତିଗତ ଥିବାର ବେଳେ 23 ଗାଁମାନଙ୍କର ସମସ୍ୟା ଆର୍ ଗୋଟିଏ ସିଏମ୍ ଆର୍ଏଫ୍ ଅଧୀନ ଅଭିଯୋଗ ଥିଲା। 150 ଅଭିଯୋଗ ଶିବିରନ ସମାଧାନ କରାଯାଇଥିଲା। ଇତର ଛଡ଼ା ଶିବିରଟି 3 ହିତାଧିକାରୀଙ୍କୁ ହ୍ୱିଲ୍ ଚେୟାର, ଜନକୁ ୱାକିଂ ଷ୍ଟିକ୍ ଆର୍ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନତି, 6 ହିତାଧିକାରୀଙ୍କୁ ଭତ୍ତା ଆର୍ ଜାତୀୟ ପରିବାର ମଙ୍ଗଲ ଯୋଜନା ଅଧୀନତି, 6 ହିତାଧିକାରୀଙ୍କୁ 20,000 ଲେଖା ଦିଆଯାଇଥିଲା। ବରଗଡ଼ ଜିଲ୍ଲାର ଭଟଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ହୋଇଥିବା ଜନ ଅଭିଯୋଗ ଶୁଣାଣି ଶିବିର 55 ଅଭିଯୋଗର ଶୁଣାଣି ହୋଇଥିଲା। ଦେବଗଡ଼ ଜିଲ୍ଲା ରିୟାମାଲ ବ୍ଲକ ନୂଆପଡ଼ା ଗ୍ରାମ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ହୋଇଥିବା ଜିଲ୍ଲାପାଳଙ୍କର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଟି 61 ଅଭିଯୋଗର ଶୁଣାଣି କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କାର୍ଯ୍ୟାଳୟରେ ହୋଇଥିବା ଜନଶୁଣାଣି ଶିବିରଟି 88 ଅଭିଯୋଗର ସମାଧାନ କରାଯାଇଛି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକଠାରେ ହୋଇଥିବା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରଟି ଜିଲ୍ଲାପାଳ ଯୋଗ ଦେଇକରି 122 ଅଭିଯୋଗର ଶୁଣାଣି କରିଥିଲେ। ସମ୍ବଲପୁର ଜିଲ୍ଲା ଲପଙ୍ଗା ନଥିବାର ଓପିଟିସିଏଲ୍ର 132x33 KV ଗ୍ରିଡ୍ ଷ୍ଟେସନ୍ର ବଜରିକା ଦେଖରେଖ କାମ ହେବା ସେଥିର୍ଲାଗି ଆଇବାକାଲି ସକାଳ 7 ଉପରବେଲା 4 ତକ ଠେଲକୁଲି, ଟାପରକେଲା, ଖିଣ୍ଡା, ଲପଙ୍ଗା, କତରବଗା, ରେଙ୍ଗାଲି, ଗୁଲାମାଲ, ବାସୁପାଲି, ଗୁମଲେଇ, କୁସୁମଡିହି, ତଲାବିରା, ବୁଧିଆପାଲି, ପତ୍ରାପାଲି, ମାତୁଲୁ କ୍ୟାମ୍ପ, ରାମପୁର, ଶ୍ରଦ୍ଧାପାଲି ଆର୍ ହେତାର ଆଖପାଖର ଇଲାକାକେ ବିଜୁଳି ଯୋଗାଣ ବନ୍ଦ ରହିବ ବୋଲି TPWADL ତରଫ ସୂଚନା ଦିଆଯାଇଛି। ବୌଦ୍ଧ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଆଉ ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ମହକ ଆର୍ ଉତ୍ସାହ 2024-25 ଉଦ୍ଯାପିତ ହୋଇଯାଇଛି। ବିରସିଂହପୁରର ଶିଶୁ ଯତ୍ନ ଅନୁଷ୍ଠାନ ରାମକୃଷ୍ଣ ବାଲାଶ୍ରମଠାରେ ହୋଇଥିବା ଏହି ମହୋତ୍ସବଟି ଛୁଆମାନଙ୍କର ପ୍ରତିଭା ଚିହ୍ନଟ କରିକରି ଜିଲ୍ଲା ଆଉ ରାଜ୍ୟ ସ୍ତରନ ସେମାନଙ୍କୁ ସୁଯୋଗ ଦେବାର ଲାଗି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଉଦ୍ଯାପନୀ ସମାରୋହଟି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଯୋଗ ଦେଇକରି ଛୁଆମାନଙ୍କୁ ସମୟାନବର୍ତ୍ତିତାର ଲାଗି ପରାମର୍ଶ ଦେଇଥିଲେ। ସମ୍ବଲପୁର ଜିଲ୍ଲା ବର୍ଷିଆନ କ୍ରୀଡ଼ା ସଂଘ ତରଫ ସିଂପାଲି କିଷାନ କ୍ଲବ ଫୁଟବଲ ପଡ଼ିଆନ ଆଜିଠାନୁ ସୈରେନ୍ଦ୍ରୀ ନାୟକ ଟ୍ରଫି ହାଇସ୍କୁଲ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ମୁଲ ହୋଇଛି। ଇତି 17 ହାଇସ୍କୁଲର ଫୁଟବଲ ଟିମ୍ ଯୋଗ ଦେଇଛନ୍। ଏହି ଟୁର୍ଣ୍ଣାମେଣ୍ଟ ଏବେ 29 ତକ ଚାଲବା। ଆଜି କାଇଁସିର ହାଇସ୍କୁଲ ଆର୍ ସେଣ୍ଟ ଜାଭିୟର ସ୍କୁଲ ଭିତରେ ହୋଇଥିବା ଉଦ୍ଘାଟନୀ ମ୍ୟାଚ୍ଟି କାଇଁସିର ସ୍କୁଲ ଜାଭିୟର ସ୍କୁଲକେ 11-0 ଗୋଲ୍ଥି ହରାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ଭାବ୍ୟ ବାତ୍ୟାର ମୁକାବିଲା ବାଦ କଲେ ସମୀକ୍ଷା। ପ୍ରଭାବିତ ହେବାରକେ ଥିବା ଜିଲ୍ଲା ପ୍ରଶାସନକେ ପ୍ରସ୍ତୁତ ରହିବାରକେ ଦେଲେ ନିର୍ଦ୍ଦେଶ। 65ତମ ପୁଲିସ ଶହୀଦ ସ୍ମୃତି ଦିବସ ପାଳନ ଅବସରରେ ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ଆଉ ସ୍ୱରାଷ୍ଟ୍ରମନ୍ତ୍ରୀ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନଟି ଗଲା ଅଗଷ୍ଟ ମାସ ତକ ସାମିଲ ହେଲେ 18,53,000 ସଦସ୍ୟ। ଆଉ କାର୍ତ୍ତିକ ମାସ ପହିଲା ସୋମବାର ଅବସରରେ ରାଜ୍ୟର ଶୈବପୀଠମାନଙ୍କେ ଶ୍ରଦ୍ଧାଳୁମାନଙ୍କର ଭିଡ଼। ଆଜି ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।